ନମସ୍କାର। ଆମର ପ୍ରଚାର କେନ୍ଦ୍ରର ଆଖପାଖରେ ଯେଉଁ ବ୍ୟକ୍ତିମାନେ ଉପସ୍ଥିତ ଅଛନ୍ତି ସମସ୍ତଙ୍କୁ ଅନ୍ତରର ଅଭିନନ୍ଦନ ଜଣାଇ ଆରମ୍ଭ କରୁଛି। ଆପଣମାନଙ୍କର ଦୀର୍ଘ ଦିନର ପରିଚିତ ଇନ୍ଦ୍ରଜିତ ଆୟୁର୍ବେଦ ଭବନର ଆୟୁର୍ବେଦିକ ସାଲସାର ପ୍ରଚାର ଗ୍ୟାସ୍, ଅମ୍ବଳ, ଆଜୀର୍ଣ୍ଣ, ଛାତିତଣ୍ଟି ଜଳାପୋଡ଼ା, ଆମ୍ବିଳା ହାକୁଟି, ହାତଗୋଡ଼ ଜଳାପୋଡ଼ା, ବଦ ହଜମ, ମୁଣ୍ଡ ଘୂରାଇବା, ଅନିଦ୍ରା, ଶରୀର ଦୁର୍ବଳ, ଲିଭରର ସମସ୍ୟା, ଏ ସମସ୍ତ କ୍ଷେତ୍ରରେ ସେବନ କରନ୍ତୁ ଇନ୍ଦ୍ରଜିତ ଆୟୁର୍ବେଦ ଭବନର ଆୟୁର୍ବେଦିକ ସାଲସା। ଆୟୁର୍ବେଦିକ ସାଲସା ପୁରୁଷ ଏବଂ ମହିଳାମାନଙ୍କର ଯେକୌଣସି ଗୋପନ, ଜଟିଳ ଏବଂ କଠିନ ରୋଗରେ ଇନ୍ଦ୍ରଜିତ ଆୟୁର୍ବେଦିକ ଭବନର ଆୟୁର୍ବେଦିକ ସାଲସା ସେବନ କରନ୍ତୁ। 100% କାମ ପାଇବେ, 100% କାମ ପାଇବେ। ସର୍ଦି, କାଶ, ଗଳା ବ୍ୟଥା, ଗଳା ଖସ୍ଖସ୍, କାଶି କାଶି ଦେହ ହାତ ବିନ୍ଧା, ଏ ସମସ୍ତ କ୍ଷେତ୍ରରେ ସେବନ କରନ୍ତୁ ଆୟୁର୍ବେଦିକ ସାଲସା। ଆୟୁର୍ବେଦିକ ସାଲସା ମୁହଁରେ ରୁଚି ନାହିଁ, ସାଲସା ସେବନରେ ମୁହଁରେ ରୁଚି ଫେରିଆସିବ ଏବଂ ହଜମ ଶକ୍ତି ବଢ଼ାଏ ଏହି ଆୟୁର୍ବେଦିକ ସାଲସା। ଦାମ୍ ଅତି ସାମାନ୍ୟ, ସମସ୍ତଙ୍କ ସାମର୍ଥ୍ୟ ଅନୁଯାୟୀ। ପେଟ, ଲିଭର ଏବଂ କିଡ଼ନୀକୁ ସୁସ୍ଥ ସବଳ ରଖିବାରେ ସାହାଯ୍ୟ କରେ ଏହି କବିରାଜୀ ଆୟୁର୍ବେଦିକ ସାଲସା। ଗଛଲତା ଏବଂ ଆୟୁର୍ବେଦ କେବେ ହେଲେ ମଣିଷର କ୍ଷତି କରେ ନାହିଁ, ବରଂ ଉପକାର କରେ। ଏହି ଆୟୁର୍ବେଦିକ ସାଲସା ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତିରେ ତିଆରି, ଗଛଲତା ଦେଇ ତିଆରି, ଏଥିରେ କୌଣସି ପ୍ରକାର କେମିକାଲ ନାହିଁ ଏବଂ 100% ନିରାମିଷ। ପେଟର ଯେକୌଣସି ରୋଗ ପାଇଁ ସେବନ କରନ୍ତୁ ଇନ୍ଦ୍ରଜିତ ଆୟୁର୍ବେଦ ଭବନର ତିଆରି ଆୟୁର୍ବେଦିକ ସାଲସା। ବର୍ତ୍ତମାନ ଭେଜାଲ ଜିନିଷ ଖାଇବା ସକାଶେ ପେଟର ରୋଗ ପ୍ରତ୍ୟେକଙ୍କ ଘରେ ଘରେ, ଆଉ ପେଟରେ ଯେକୌଣସି ରୋଗରୁ ମୁକ୍ତି ପାଇବାକୁ ହେଲେ ସେବନ କରନ୍ତୁ ଏହି ଆୟୁର୍ବେଦିକ ସାଲସା। ଆମାଶୟ ଏବଂ କୃମି ହେଲେ ମନ୍ତ୍ର ଭଳି କାମ କରିବ। ସକାଳେ ଏବଂ ରାତ୍ରିରେ ଖାଇବା ପରେ 2 ଚାମଚ କରି ଆୟୁର୍ବେଦିକ ସାଲସା ପାଣି ସହିତ ସେବନ କରନ୍ତୁ। ଏଥିରେ କୌଣସି ପ୍ରକାରର ସାଇଡ୍ ଇଫେକ୍ଟ ଅର୍ଥାତ୍ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ପେଟ ଭିତରେ ଜମି ରହିଥିବା ପୁରୁଣା ବହୁଦିନର ମଳ, ଆମ୍ବ ଏବଂ କଫକୁ ବାହାର କରିବା କ୍ଷମତା ରଖେ ଇନ୍ଦ୍ରଜିତ ଆୟୁର୍ବେଦ ଭବନର ଆୟୁର୍ବେଦିକ ସାଲସା। କଥାରେ ଅଛି, ପେଟ ଭଲ ଯାହାର ସବୁ ଭଲ ତାହାର। ଆଉ ଏହି ପେଟକୁ ଭଲ ରଖିବାକୁ ହେଲେ ନିୟମିତ ସେବନ କରନ୍ତୁ ଇନ୍ଦ୍ରଜିତ ଆୟୁର୍ବେଦ ଭବନର ତିଆରି ଏହି ଆୟୁର୍ବେଦିକ ସାଲସା। ପେଟ ପରିଷ୍କାର ରଖନ୍ତୁ, ତେବେ ଯାଇ ବହୁତ ପ୍ରକାର ଜଟିଳ ରୋଗରୁ ମୁକ୍ତି ପାଇବେ। ପେଟକୁ ପରିଷ୍କାର ରଖିବାକୁ ହେଲେ ଏବଂ ଗ୍ୟାସ୍, ଅମ୍ବଳ ହାତରୁ ମୁକ୍ତି ପାଇବାକୁ ହେଲେ ନିୟମିତ ସେବନ କରନ୍ତୁ ଇନ୍ଦ୍ରଜିତ ଆୟୁର୍ବେଦ ଭବନର ଆୟୁର୍ବେଦିକ ସାଲସା। ନାମଟି କେବେ ହେଲେ ଭୁଲିବେ ନାହିଁ, ଆୟୁର୍ବେଦିକ ସାଲସା। ଦାମ୍ ଅତି ସାମାନ୍ୟ, ସମସ୍ତଙ୍କ ସାମର୍ଥ୍ୟ ଅନୁଯାୟୀ। ଗରିବ ଗୁରୁବା ସମସ୍ତେ କିଣିପାରିଲା ଭଳି ବିଳମ୍ବ ନ କରି ପ୍ରଚାର ଗାଡ଼ି ନିକଟକୁ ଆଗେଇ ଆସନ୍ତୁ। ସଠିକ୍ ଦାମ୍ ଦେଇ ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ଆୟୁର୍ବେଦିକ ସାଲସା କିଣି ନିଅନ୍ତୁ। ନାମଟି କେବେ ହେଲେ ଭୁଲିବେ ନାହିଁ, ମନେ ରଖନ୍ତୁ ଆୟୁର୍ବେଦିକ ସାଲସା ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ।